ମୁଁ କନକଲତା ବାରିକ ରାଧାକୃଷ୍ଣ ବସ୍ତି କର ଆମର ଜଣେ ଭାଇ ତାଙ୍କର ଗଛରୁ ପଡିକି ଅଣ୍ଟା ଭାଙ୍ଗି ଯାଇଛି, ଚାଲି ପାରୁନାହାନ୍ତି। ଆଉ ତାଙ୍କ ଦୟାକରିକି ଯଦି ଗୋଟେ ହ୍ୱିଲ୍ ଚେୟାର ମିଳନ୍ତା ଆମେ ଉପକୃତ ହୁଅନ୍ତୁ। ଆମ ସାହିର ଡ୍ରେନ ପୁରା ଚୋକ। ତାପରେ ଏଇ ଯୋଉ ମହିଳା ଟାଙ୍କି ଗୁଡାକ ଆମର ଅଛି ଘର ପଛପଟେ, ସେଗୁଡାକ ଭାସିଲାଣି ପୁରା। ଆଉ ଟିକେ ଦୟାକରିକି ଯଦି ପଠାନ୍ତେ କାହାକୁ ସଫା ଟିକେ କରିଦିଅନ୍ତେ ଭଲ ହୁଅନ୍ତା। ମଶା ପ୍ରବଳ ହେଲେଣି ବି, ଟାଇଲ ପଡିକି ବି ଭାସୁଛି।